ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଐତିହାସିକ ଗାଜା ଶାନ୍ତି ଯୋଜନା ଲାଗି ଆମେରିକା ରାଷ୍ଟ୍ରପତି ଓ ନିଜର ଇସ୍ରାଏଲ ପ୍ରତିପକ୍ଷଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ପିଏମ୍ ଧନଧାନ୍ୟ କୃଷି ଯୋଜନାର ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଭାରତ ବ୍ରିଟେନ୍ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ଅଧିକ ସଶକ୍ତ ହୋଇପାରିବ କହିଲେ ବୈଦେଶିକ ସଚିବ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ଐତିହାସିକ ଗାଜା ଶାନ୍ତି ଯୋଜନା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତ ରାତିରେ ଶ୍ରୀ ନେତାନ୍ୟାହୁଙ୍କ ସହିତ ଟେଲିଫୋନ୍ ଯୋଗେ ଏ ସମ୍ପର୍କରେ ଆଲୋଚନା ସମୟରେ ଶ୍ରୀ ମୋଦି ଏହି ଯୋଜନାର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ବିଶେଷକରି ଗାଜାବାସୀଙ୍କୁ ଅଧିକ ପରିମାଣରେ ମାନବୀୟ ସହାୟତା ଯୋଗାଇ ଦେବା ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ସମ୍ପର୍କିତ ଚୁକ୍ତିନାମାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ତାଙ୍କ ବନ୍ଧୁ ନେତାନ୍ୟାହୁଙ୍କ ସହିତ କରିଥିବା ବାର୍ତ୍ତାଳାପ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ଏଥିସହିତ ସନ୍ତାସବାଦ ବିପକ୍ଷରେ ଭାରତର ଦୃଢ଼ ପଦକ୍ଷେପକୁ ଶ୍ରୀ ମୋଦି ଦୋହରାଇବା ସହିତ ବିଶ୍ୱର ଯେକୌଣସି ସ୍ଥାନରେ କୌଣସି ପ୍ରକାର ସନ୍ତାସବାଦୀ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମର ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୂଚନା ଦେଇ କହିଛନ୍ତି, ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସଙ୍ଗେ ମଧ୍ୟ ଟେଲିଫୋନ୍ ଯୋଗେ ଗାଜା ଶାନ୍ତି ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଉଭୟ ନେତା ଭାରତ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ କାରବାର ସମ୍ପର୍କିତ ଆଲୋଚନାର ସକାରାତ୍ମକ ଦିଗର ସମୀକ୍ଷା କରିଛନ୍ତି। ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଷୟିକ ପ୍ରସଙ୍ଗରେ ଆଗାମୀ ଦିନରେ ଉଭୟ ଦେଶ ପରସ୍କର ସହିତ ଯୋଗାଯୋଗରେ ରହିବା ସଙ୍ଗେ ସଙ୍ଗେ ସହଯୋଗ ଜାରି ରଖିବାକୁ ଦୁଇ ନେତା ସମ୍ମତି ପ୍ରଦାନ କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ସକ୍ରିୟ ପ୍ରଚେଷ୍ଟା ଏବଂ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତା ଏହି ଆଲୋଚନା ଦ୍ୱାରା ପ୍ରତିଫଳିତ ହେଉଛି। ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗାଜା ଶାନ୍ତି ଯୋଜନାର ସଫଳତା ଲାଗି ଉଭୟ ଶ୍ରୀ ଟ୍ରମ୍ପ ଓ ଶ୍ରୀ ନେତାନ୍ୟାହୁଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ସମ୍ପର୍କିତ ଅଭିଯାନର ଶୁଭାରମ୍ଭ କରିବେ। ଗତକାଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସୂଚନା ଦେଇଛନ୍ତି। ଦୂରଦର୍ଶନ ସହିତ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି, ଉତ୍ପାଦନ ବୃଦ୍ଧି, ଶସ୍ୟ ବିବିଧତାକୁ ପ୍ରୋତ୍ସାହନ, ଉନ୍ନତ ଜଳସେଚନର ଉପଲବ୍ଧତା ଏବଂ ଶସ୍ୟ ସଂରକ୍ଷଣକୁ ସୁବ୍ୟବସ୍ଥିତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅଧୀନରେ ସରକାର ଦେଶର 100ଟି କମ୍ ଉତ୍ପାଦକତା ଜିଲ୍ଲା ଚିହ୍ନଟ କରିବେ ଏବଂ ସମ୍ପୃକ୍ତ ସ୍ଥାନରେ ଉତ୍ପାଦକତା ବୃଦ୍ଧି କରିବା ଲାଗି ଏହି ଯୋଜନା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସମ୍ପୃକ୍ତ ଜିଲ୍ଲାର ଚାଷୀମାନେ ଉନ୍ନତ ଜଳସେଚନ ଏବଂ ଋଣ ସହାୟତା ପାଇପାରିବେ। ଏହିସବୁ ଜିଲ୍ଲାର ଉତ୍ପାଦକତାକୁ ହାରାହାରି ଜାତୀୟ ସ୍ତରର ବୃଦ୍ଧି କରାଯାଇପାରିଲେ ସାମଗ୍ରିକ ଜାତୀୟ ସ୍ତରୀୟ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ ବୋଲି କୃଷିମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶ ବର୍ତ୍ତମାନ ଗହମ ଓ ଚାଉଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି, ମାତ୍ର ଡାଲି କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ଆତ୍ମନିର୍ଭରତା ହାସଲ କରିବ। ଡାଲି ଆତ୍ମନିର୍ଭର ମିଶନ ଅଧୀନରେ ସରକାର ଏହାର ଉତ୍ପାଦନ ଏବଂ ଚାଷ ଜମି ପରିମାଣକୁ ଦେଶବ୍ୟାପୀ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି କାନବେରାଠାରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱାଙ୍ଗଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀକୁ ସଶକ୍ତ କରିବା ସହିତ ପ୍ରତିରକ୍ଷା, ସୁରକ୍ଷା ଓ ଆଞ୍ଚଳିକ ସ୍ଥିରତା କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ନେତା ନିଜର ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଶ୍ରୀ ସିଂ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଗଢ଼ି ଉଠିଥିବା ବନ୍ଧୁତ୍ୱ ଆପୋଷ ବିଶ୍ୱାସ ଓ ଗଣତାନ୍ତ୍ରିକ ନୀତି ଉପରେ ଆଧାରିତ। ଅଷ୍ଟ୍ରେଲିଆରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କର ସେହି ଦେଶର ବିକାଶ ଦିଗରେ ଅବଦାନକୁ ଶ୍ରୀ ୱାଙ୍ଗ ଏହି ଅବସରରେ ପ୍ରଶଂସା କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଭୌଗୋଳିକ ଦୃଷ୍ଟିରୁ ଅନେକ ଦୂରତ୍ୱ ଥିଲେ ମଧ୍ୟ ସେମାନଙ୍କର ମୂଲ୍ୟବୋଧ ପରସ୍ପରକୁ ଅତି ନିବିଡ଼ କରିପାରିଛି ବୋଲି ଶ୍ରୀ ୱାଙ୍ଗ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ 121 ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଆସନ୍ତା 17 ପର୍ଯ୍ୟନ୍ତ ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ। 18 ଦିନ ଏଗୁଡ଼ିକ ଯାଞ୍ଚ କରାଯିବ। ଚଳିତ ମାସ 20 ହେଉଛି ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏଥିଲାଗି ନାମାଙ୍କନ ଦାଖଲ କେନ୍ଦ୍ରଗୁଡ଼ିକ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକର ମଧ୍ୟରେ କିମ୍ବା ନିକଟରେ ସାଧାରଣ ଜନତାଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ନାମାଙ୍କନ ପତ୍ର ଦାଖଲ କରିବା ଲାଗି ପ୍ରାର୍ଥୀଙ୍କ ସହିତ ପ୍ରସ୍ତାବକଙ୍କ ସମେତ 5 ବ୍ୟକ୍ତି ଏବଂ 3 ଯାନ ଯାଇପାରିବ। ସମଗ୍ର ନାମାଙ୍କନ ଦାଖଲ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରିବାକୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସ 6 ଦିନ ପାଟନା, ଦରଭଙ୍ଗା, ମାଧେପୁର, ସାହାରସା, ମୁଜାଫରପୁର, ଗୋପାଳଗଞ୍ଜ, ସିଭାନ, ସରଣ, ବୈଶାଳୀ, ସମଷ୍ଟିପୁର, ବେଗୁସରାଇ, ଲଖିସରାଇ, ମୁଙ୍ଗେର, ଶେଖପୁରା, ନାଳନ୍ଦା, ବକ୍ସାର ଓ ଭୋଜପୁର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର 11 ଦିନ ଭୋଟ୍ ଗ୍ରହଣ କରାଯାଇ 14 ଦିନ ଭୋଟ୍ ଗଣତି ହେବ ବୋଲି ପୂର୍ବରୁ ଆୟୋଗ ଘୋଷଣା କରିସାରିଛନ୍ତି। ଭାରତ ବ୍ରିଟେନ୍ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ଅଧିକ ସଶକ୍ତ ହୋଇପାରିବ ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି। ଗତକାଲି ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମିଶ୍ରି ଏହା କହିଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ଭାରତକୁ ପ୍ରଥମ ସରକାରୀ ଗସ୍ତ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଶ୍ରୀ ଷ୍ଟାର୍ମର୍ଙ୍କ ସହିତ 150 ଜଣିଆ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି। ଏହି ଗସ୍ତ ଅବସରରେ ଭାରତ ଓ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ନିଜ ମଧ୍ୟରେ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ଉଭୟ ନେତା ବ୍ରିଟେନ୍ର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଆଲୋଚନା କରିଥିବାବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମିଳନୀ ଏବଂ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2025 ମଧ୍ୟ ଉଦ୍ବୋଧନ ଦେଇଛନ୍ତି। ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ଏକ ସ୍ଥାୟୀ ସଦସ୍ୟ ରୂପେ ଗ୍ରହଣ କରାଯିବା ସମ୍ପର୍କରେ ବ୍ରିଟେନ୍ ନିଜର ସମର୍ଥନ ଦେଇଛି ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଏତଦ୍ବ୍ୟତୀତ ଖଲିସ୍ତାନୀ ଉଗ୍ରବାଦୀ ପ୍ରସଙ୍ଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ସଚିବ କହିଛନ୍ତି ଗଣତାନ୍ତ୍ରିକ ସମାଜରେ ହିଂସାତ୍ମକ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ। ଏଭଳି କାର୍ଯ୍ୟ କରୁଥିବା ତତ୍ତ୍ୱକୁ ବରଦାସ୍ତ କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ବ୍ରିଟେନ୍ ପ୍ରତିପକ୍ଷଙ୍କୁ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଦିଲ୍ଲୀ ଜଳ ବୋର୍ଡର ବିବିଧ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହିସବୁ ପ୍ରକଳ୍ପ ଲାଗି 1,816 କୋଟି ବ୍ୟୟଟକଳ କରାଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଯମୁନା ନଦୀକୁ ସ୍ୱଚ୍ଛ ରଖିବା ଲାଗି ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି।
ଆଜ ୟମୁନା ଜୀ କେ ଶୁଦ୍ଧିକରଣ କା ସାଫ ୟମୁନା କେ ସ୍ୱପ୍ନ କୋ ସାକାର କରନେ କା ରାସ୍ତା ପ୍ରଶସ୍ତ ହୋ ଚୁକା ହେ ଔର 7 ମେ ପ୍ରୟାଗରାଜ ତକ ୟମୁନା ଜୀ କୋ ସ୍ୱଚ୍ଛ କରନେ କି କାର୍ଯ୍ୟୋଜନା ନରେନ୍ଦ୍ର ମୋଦୀ ଜୀ କେ ନେତୃତ୍ୱ ମେ ବନ ଚୁକି।
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆଜିଠାରୁ ନୂଆଦିଲ୍ଲୀରେ ଖେଳାଯିବ। ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସକାଳ 9:30 ଆରମ୍ଭ ହେବ। ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଭାରତୀୟ ଦଳ ଅହମ୍ମଦାବାଦଠାରେ ଏହି ସିରିଜ୍ର ପ୍ରଥମ ମ୍ୟାଚ୍କୁ ଏକ ବିଶାଳ ସ୍କୋରରେ ବିଜୟୀ ହୋଇ 1-0 ଅଗ୍ରଣୀ ରହିଛି। ଆଇସିସି ମହିଳା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ 3 ପରାସ୍ତ କରିଛି। ବିଶାଖାପଟ୍ଟନମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି 49 ଓ 5 ବଲ୍ରେ 251 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଚା ଘୋଷ 77 ବଲ୍ରୁ ସର୍ବାଧିକ 94 ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର କ୍ଲୋଏ ଟ୍ରାୟନ୍ 3 ଅକ୍ତିଆର କରିଥିଲେ। 252 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା 3 ଓ 7 ବଲ୍ ହାତରେ ଥାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ନାଦିନେ ଡି କ୍ଲେର୍କ 54 ବଲ୍ରୁ ସର୍ବାଧିକ 84 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ 2 ମ୍ୟାଚ୍ ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଐତିହାସିକ ଗାଜା ଶାନ୍ତି ଯୋଜନା ଲାଗି ଆମେରିକା ରାଷ୍ଟ୍ରପତି ଓ ନିଜର ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ପିଏମ୍ ଧନଧାନ୍ୟ କୃଷି ଯୋଜନାର ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।